आकाशवाणी संवाद पढ़ुछंती आदित्य नारायण दास मुख्य संवाद पतंजलि आयुर्वेद विरुद्ध अदालत अवमाननार परवर्त शुणी सुप्रीमकोर्ट आसंता 23 तारीख को दिन धार्य कर निर्वाचन आचरण विधि घोषणा होगा पर निर्वाचन कमिशन 169 अभियोग कार्यानुष्ठान ग्रहण कर बीजेपी बीएसपी और आम आदमी पार्टी आउ गोटे लेखाएं प्रार्थी तालिका प्रकाश कर छत्तीसगढ़ कांकेर जिले नक्सलपंथी और जवान संघर्ष घटी 18 जन नक्सलपंथी प्राण हर आईपीएल एक मैच में आज कोलकाता नाइट राइडर्स और राजस्थान रॉयल्स परस्पर को भेटे पतंजलि आयुर्वेद विरुद्ध अदालत अवमाननार परवर्त शुणी सुप्रीमकोर्ट आसंता 23 तारीख को दिन धार्य कर पतंजलि आयुर्वेद यार औषधगुड़िक विभ्रांतिकर विज्ञापन दे आसुला जगगुरु रामदेव और आचार्य बालकृष्ण शुणी समय व्यक्तिगत भाव उपस्थित थे पतंजलि आयुर्वेद विरुद्ध भारतीय चिकित्सा संघ आवेदन कर गत 10 तारीख में शुणी समय रामदेव और आचार्य बालकृष्ण द्वारा निःशर्त क्षमा प्रार्थना को कोर्ट खारज कर निर्वाचन कमिशन कहिछि निर्वाचन आचरण विधि घोषणा होगा पर विभिन्न दल और प्रार्थी द्वारा 200 अभियोग दाखल होती 169 अभियोग कार्यानुष्ठान ग्रहण कर गतमास 16 तारीख में लोकसभा निर्वाचन घोषणा होगाठार निर्वाचन आचरण विधि लागू हो कमिशन कहिछि बीजेपी 51 अभियोग कांग्रेस 69 अन्य राजनैतिक दल 90 अभियोग कर राजनैतिक दलगुड़िक द्वारा आदर्श आचरण विधि पालन निर्वाचन कमिशन संतोष प्रकाश कर विभिन्न दल और प्रार्थी प्रचार समय आचरण विधि सठिक पालन कर महिला सम्मान और मर्यादा रक्षा कमिशन दृढ़ पदक्षेप ग्रहण कर जो नेता महिला प्रति असम्मानजनक मंतव्य नोटिस पठा बीजेपी लोकसभा निर्वाचन ओडिशा विधानसभा निर्वाचन और तेलंगाना एवं उत्तर प्रदेश उपनिर्वाचन पर प्रार्थी नाम तालिका प्रकाश कर पार्टी ओडिशा विधानसभा पर 21 जन प्रार्थी नाम घोषणा कर दिलीप राय को राउरकेला प्रार्थी कर संजाली मुर्मू बांगीरपोषी प्रार्थी कर नरसिंह बात्रा झरीग्राम और अमरेन्द्र दास जगतसिंहपुर प्रार्थी रही बीजेपी महाराष्ट्र पंजाब उत्तर प्रदेश और पश्चिमबंग लोकसभा निर्वाचन पर 7 जन प्रार्थी नाम घोषणा कर महाराष्ट्र सतारा लोकसभा आसन छत्रपति उदयन राजे भोसले प्रार्थी होती पंजाब भटिंडार परमपाल कौर सिद्ध प्रार्थी होता बेले होशियारपुर अनिता सोमप्रकाश प्रार्थी रही उत्तर प्रदेश फिरोजाबाद ठाकुर विश्वदीप सिंह छिड़ा होता बेले देवरिया शशांक मणि त्रिपाठी प्रार्थी रही पश्चिमबंग डायमंड हार्बर लोकसभा आसन अभिजीत दास प्रार्थी रही तेलंगाना उत्तर प्रदेश उपनिर्वाचन बीजेपी 5 जन प्रार्थी नाम घोषणा कर डॉक्टर टीएन वंश तिलक सिकंदराबाद कैंटोनमेंट प्रार्थी होती ओपी श्रीवास्तव उत्तर प्रदेश लखनऊ पूर्व आसन प्रार्थी होती बहुजन समाजवादी पार्टी आगामी लोकसभा निर्वाचन आउ 11 जन प्रार्थी नाम घोषणा कर बीएसपी प्रार्थी आथर जमाल लारी वाराणसी प्रधानमंत्री नरेन्द्र मोदी विपक्ष में प्रतिद्वंदिता करते पापी मनपुरी लोकसभा आसन प्रार्थी बदलाई सेठे शिवप्रसाद यादव को छेड़ा कर आम आदमी पार्टी पंजाब लोकसभा निर्वाचन 4 जन प्रार्थी नाम घोषणा कर जगदीप सिंह काका ब्रार फिरोजपुर प्रतिद्वंदिता करे अमनशेर सिंह गुरदासपुर पवन कुमार टीमु जालंधर और अशोक परासर पापी लुधियाना प्रतिद्वंदिता करे साधारण निर्वाचन शेष होगा पर्यंत दूरदर्शन केरल स्टोरी चलचित्र प्रसारण बंद रखा आवेदन कर एक पिटिशन को केरल हाइकोर्ट खारज कर चलचित्र गतवर्ष मे मस मुक्तिलाभ कर निर्वाचन कमिशन एथिरे हस्तक्षेप करने को निजर असामर्थ्य प्रकाश कर 2023-24 आर्थिक वर्ष भारत रप्तानी 77,668 कोटी डलार होबार ଅଟକଳ କରାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି 2022-23ରେ ଭାରତର ରପ୍ତାନୀ 77,640 କୋଟି ଡଲାର ଥିଲା। 2023-24ରେ ଆମଦାନୀ 85,480 କୋଟି ଡଲାର ଥିଲା। ଭାରତ ଶ୍ରୀଲଙ୍କାକୁ 10,000 ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛି। ସଂଯୁକ୍ତ ଆରବ ଏମିରେଟ୍ସକୁ ଅତିରିକ୍ତ କୋଟାରେ 10,000 ଟନ୍ ପିଆଜ ରପ୍ତାନୀ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛି। ମହାନିର୍ଦ୍ଦେଶାଳୟ କହିଛି ସଂଯୁକ୍ତ ଆରବ ଏମିରେଟ୍ସକୁ ରପ୍ତାନୀ କରାଯିବାକୁ ଥିବା 10,000 ଟନ୍ ପିଆଜ ପୂର୍ବରୁ ସେଠାକୁ ରପ୍ତାନୀ ହୋଇଥିବା 24,400 ଟନ୍ ପିଆଜ ବ୍ୟତୀତ ଦିଆଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍ ମାଧ୍ୟମରେ ଏହି ପିଆଜ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି। ଛତିଶଗଡ଼ର କାଙ୍କେଡ୍ ଜିଲ୍ଲାରେ ନକ୍ସଲପନ୍ଥୀ ଓ ଯବାନମାନଙ୍କ ମଧ୍ୟରେ ସଂଘର୍ଷ ଘଟି 18 ଜଣ ନକ୍ସଲପନ୍ଥୀ ପ୍ରାଣ ହରାଇଛନ୍ତି। ଯବାନମାନେ 10 ଜଣ ନକ୍ସଲପନ୍ଥୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେମାନଙ୍କ ପାଖରୁ 7ଟି AK-47 ରାଇଫଲ, 3ଟି LMG ଇନ୍ସାସ୍ ରାଇଫଲ ଜବତ କରାଯାଇଛି। ସର୍ବଶେଷ ଖବର ମିଳିବା ବେଳକୁ ସଂଘର୍ଷ ଜାରି ରହିଥିଲା। ଆସାମ ଓ ଅରୁଣାଚଳ ପ୍ରଦେଶ ସୀମାର ମାର୍ଗେରିଟାଠାରେ ଆସାମ ରାଇଫଲ୍ସ ଗାଡ଼ି ଉପରେ ଅଜ୍ଞାତ ଲୋକମାନେ ଗୁଳି ଚଳାଇଛନ୍ତି। ଏଥିରେ ଆସାମ ରାଇଫଲ୍ସର 2 ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ହସ୍କିଟାଲରେ ପହଞ୍ଚାଯାଇଛି। ଆକ୍ରମଣ ସହ ଏନ୍ଏସ୍ସିଏନ୍ ଉଗ୍ରବାଦୀମାନେ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଆସାମ ରାଇଫଲ୍ସ ପକ୍ଷରୁ ପାଲଟ ଆକ୍ରମଣ କରାଯାଇଥିଲା, ତେବେ ଏଥିରେ କେହି ମୃତାହତ ହୋଇଥିବା ବିଷୟରେ ଜଣାପଡ଼ିନାହିଁ। ପୁଲିସ୍ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶ୍ରୀନଗର ଉପକଣ୍ଠରେ ଗନ୍ଦାବଲ୍ଠାରେ ଝଲମ୍ ନଦୀରେ ଏକ ଡଙ୍ଗା ବୁଡ଼ିଯାଇ 4 ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଡଙ୍ଗାଟିରେ ସ୍ଥାନୀୟ ପିଲାମାନେ ଯାଉଥିଲେ। ଶ୍ରୀନଗର ଡେପୁଟି କମିଶନର କହିଛନ୍ତି ଅନ୍ୟମାନଙ୍କର ଶ୍ରୀନଗର ହସ୍କିଟାଲରେ ଚିକିତ୍ସା କରାଯାଉଛି। ଡଙ୍ଗାଟି ଓଲଟି ପଡ଼ିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଓ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏ ସମ୍ବନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି। ବାଂଲାଦେଶରେ ଗୋଟିଏ ବସ୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିବାରୁ 13 ଜଣ ଲୋକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବାର କୁହାଯାଉଛି। ଆଜି ସକାଳେ ବାଂଲାଦେଶର ଫରିଦପୁର ଜିଲ୍ଲାର ଢାକା ଖୁଲନା ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ପିକ୍ଅପ୍ ଭ୍ୟାନ୍ର ବୋଲି ଜଣାପଡ଼ିଛି। 11 ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ 2 ଜଣଙ୍କୁ ହସ୍କିଟାଲରେ ମୃତ ଘୋଷଣା କରାଯାଇଥିଲା। କୁଏତ ଅମିର ଶେଖ୍ ଅହମ୍ମଦ ଅବଦୁଲ୍ଲା ଅଲ୍ ଅହମ୍ମଦ ଅଲ୍ ସବାହାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ସବାହା ଅଲ୍ ସଲେମ୍ ଅଲ୍ ସବାହା ଗତ 7 ତାରିଖରେ ଇସ୍ତଫା ଦେବାରୁ ଏହି ନିଷ୍ପଭି ନିଆଯାଇଛି। ଶେଖ୍ ମହମ୍ମଦ 6 ତାରିଖରେ କ୍ୟାବିନେଟ୍କୁ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ। ଏହା ପୂର୍ବରୁ 4 ତାରିଖରେ ସେଠାରେ ନୂଆ ପାର୍ଲାମେଣ୍ଟ ଗଠିତ ହୋଇଥିଲା। ନୂଆ ପାର୍ଲାମେଣ୍ଟ ଗଠନ ହେବା ଦୃଷ୍ଟିରୁ ତାଙ୍କର ଏହି ଇସ୍ତଫା ଅପରିହାର୍ଯ୍ୟ ହୋଇପଡ଼ିଥିଲା। ନୂଆ ପ୍ରଧାନମନ୍ତ୍ରୀ ଶେଖ୍ ଅହମ୍ମଦ ହେଉଛନ୍ତି କୁଏତର ଜଣେ ଅର୍ଥନୀତିଜ୍ଞ। ସେ 1969ରୁ 2005 ପର୍ଯ୍ୟନ୍ତ ଅର୍ଥ ଓ ଯୋଗାଯୋଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 2006ରୁ 2011 ପର୍ଯ୍ୟନ୍ତ ସେ କୁଏତର ସ୍ୱାସ୍ଥ୍ୟ, ତୈଳ ଓ ସୂଚନା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ 24 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟବାର ଲାଗି ତାଙ୍କ ଯୁଦ୍ଧ କ୍ୟାବିନେଟ୍ର ବୈଠକ ଡକାଇଛନ୍ତି। ଇରାନ୍ ଆକ୍ରମଣର କିଭଳି ଜବାବ ଦିଆଯିବ ସେ ସଂକ୍ରାନ୍ତରେ ଏଥିରେ ନିଷ୍ପଭି ନିଆଯାଉଛି। ଇସ୍ରାଏଲ୍ ସରକାର ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ଇରାନ୍ ଏହି ଆକ୍ରମଣର ସମାପ୍ତ ବିଷୟ ସଂକେତ ଦେଇଥିବାବେଳେ ଇସ୍ରାଏଲ୍ ସାମରିକ ବାହିନୀ ମୁଖ୍ୟ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହର୍ଜି ହାଲେବି କହିଛନ୍ତି ଇସ୍ରାଏଲ୍ ଉପରେ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ସଠିକ୍ ଜବାବ ଦିଆଯିବ। ଇରାନ୍ର ଜଣେ ବରିଷ୍ଠ ଅଫିସର ଆବୁଲ୍ ଫଜଲ୍ ଆମୋଇ କହିଛନ୍ତି ଇସ୍ରାଏଲ୍ ଦ୍ୱାରା ପ୍ରତିଆକ୍ରମଣ କରାଯିବା ସ୍ଥଳେ ଇରାନ୍ ବ୍ୟାପକ କୌଶଳ ଗ୍ରହଣ କରିବ। ଆଇପିଏଲ୍ ଏକ ମ୍ୟାଚ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପତଞ୍ଜଳି ଆୟୁର୍ବେଦ ବିରୁଦ୍ଧରେ ଥିବା ଅଦାଲତ ଅବମାନନାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା 23 ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ପରଠାରୁ ନିର୍ବାଚନ କମିଶନ 169 ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଛତିଶଗଡ଼ର କାଙ୍କେଡ୍ ଜିଲ୍ଲାରେ ନକ୍ସଲପନ୍ଥୀ ଓ ଯବାନମାନଙ୍କ ମଧ୍ୟରେ ସଂଘର୍ଷ ଘଟି 18 ଜଣ ନକ୍ସଲପନ୍ଥୀ ପ୍ରାଣ ହରାଇଛନ୍ତି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।